ସମ୍ବାଦ ପଢ଼ିଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଜାମ୍ମୁ କାଶ୍ମୀରର କଠୁଆ ଜିଲ୍ଲା ମାଚେଡ଼ି ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆତଙ୍କବାଦୀଙ୍କୁ ଠାବ କରିବା ଲାଗି ସୁରକ୍ଷା ବାହିନୀ ଦ୍ୱାରା ମିଳିତ ତଲାସୀ ଅଭିଯାନ ଜାରି। ଶିକ୍ଷା ଏବଂ ଜ୍ଞାନକୁ ମାନବତାର ଉପକାର ପାଇଁ ବ୍ୟବହାର କରିବା ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 22ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବଂ ଭାରତ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି ତାହା ହାସଲ କରୁଛି, ମସ୍କୋଠାରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ। କଠୁଆ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତୀବ୍ର ନିନ୍ଦା କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଜାମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ସେନାବାହିନୀର ଗାଡ଼ି ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଏକ କାପୁରୁଷୋଚିତ କାର୍ଯ୍ୟ, ଯାହା ନିନ୍ଦନୀୟ ଏବଂ ଦୃଢ଼ ପ୍ରତିପଦକ୍ଷେପ ଯୋଗ୍ୟ। ଏକ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି ସମସ୍ତ ପ୍ରକାର ଆତଙ୍କବାଦ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ସାହସୀ ଯବାନଙ୍କ ପରିବାର ପ୍ରତି ତାଙ୍କର ସହାନୁଭୂତି ଅଛି। ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆହତ ଯବାନମାନଙ୍କର ରାଷ୍ଟ୍ରପତି ଆଶୁ ଆରୋଗ୍ୟ କାମନା କରିଛନ୍ତି। କଠୁଆରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ସିଂ କହିଛନ୍ତି ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତୀୟ ସେନା ସଂକଳ୍ପବଦ୍ଧ। ଶ୍ରୀ ସିଂ ଆକ୍ରମଣରେ ଆହତ ଯବାନମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। କଠୁଆରେ ଗତକାଲି ଆତଙ୍କବାଦୀ ଆକ୍ରମଣରେ 5 ଯବାନ ଶହୀଦ ଏବଂ 5 ଯବାନ ଆହତ ହେବା ପରେ ସୁରକ୍ଷା ବାହିନୀ ଦ୍ୱାରା ଆଜି ଏକ ବ୍ୟାପକ ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ଆକାଶବାଣୀ ଜାମ୍ମୁ ସମ୍ଭାଦଦାତା ସୂଚନା ଦେଇଛନ୍ତି ଯେ ଗ୍ରାଉଣ୍ଡ ତଲାସୀ ଦଳକୁ ହେଲିକପ୍ଟର ଏବଂ ୟୁଏଭି ତଦାରଖ ଦ୍ୱାରା ସହଯୋଗ କରାଯାଉଛି। ବେଲ୍ଟର କିଛି ଘଞ୍ଚ ଜଙ୍ଗଲ ଅଞ୍ଚଳ ଉପରେ ଧ୍ୟାନ ରଖି ସନ୍ଧାନୀ କୁକୁର ଏବଂ ମେଟାଲ ଡିଟେକ୍ଟର ମଧ୍ୟ ଏହି ଅଭିଯାନରେ ନିୟୋଜିତ ହୋଇଛନ୍ତି। ସେନା, ପୁଲିସ୍ ଏବଂ ସିଆର୍ପିଏଫ୍ ପକ୍ଷରୁ କଠୁଆ ଜିଲ୍ଲାର ମାଚେଦି, ବନ୍ଦୁତ, କିଣ୍ଡଲି ଏବଂ ଲୋହାଇ ଅଞ୍ଚଳରେ ମିଳିତ କଡନ୍ ଏବଂ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି। ମୁଖ୍ୟତଃ 3ରୁ 4 ଜଣ ବିଦେଶୀ ଆତଙ୍କବାଦୀ ଏହି ଆକ୍ରମଣ କରିଥିଲେ ବୋଲି ବିଶ୍ୱାସ କରାଯାଉଛି। ଜାମ୍ମୁ କାଶ୍ମୀରର କଠୁଆ ଜିଲ୍ଲାର ମାଚେଦି ଅଞ୍ଚଳରେ ଗତକାଲି ସେନାଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଜାମ୍ମୁ ଓ କାଶ୍ମୀରର 44 ନମ୍ବର ଜାତୀୟ ରାଜପଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆକାଶବାଣୀ ଜାମ୍ମୁ ସମ୍ଭାଦଦାତା କହିଛନ୍ତି ଏହି ଆକ୍ରମଣ ପରେ ସିଆଇଏସ୍ଏଫ୍, ସିଆର୍ପିଏଫ୍ ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ କର୍ମଚାରୀଙ୍କୁ ଉଦ୍ଧମପୁରଠାରେ ଏହି ଜାତୀୟ ରାଜପଥରେ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି। ଆଜି ସକାଳେ 11ତମ ପର୍ଯ୍ୟାୟରେ ଅମରନାଥ ତୀର୍ଥଯାତ୍ରୀ ଉଦ୍ଧମପୁର ରାଜପଥ ଦେଇ ଯାଉଥିବାରୁ ଏହି ପଦକ୍ଷେପ ନିଆଯାଇଛି। ତୀର୍ଥଯାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଦ୍ୟା ବ୍ୟକ୍ତିକୁ ଅମୃତ ପ୍ରଦାନ କରିଥାଏ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ନାଇଜର୍ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ବିଦ୍ୟାରୂପୀ ସଞ୍ଜୀବନୀ ପାଇବା ପରେ ବ୍ୟକ୍ତିର ଜୀବନ ଧନ୍ୟ ହୁଏ ଏବଂ ସେ ସବୁ କ୍ଷେତ୍ରରେ ସଫଳତା ପାଏ। ରାଷ୍ଟ୍ରପତି ସ୍ନାତକ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ସେମାନଙ୍କର ଶିକ୍ଷା ଏବଂ ଜ୍ଞାନକୁ ମାନବତାର ଉପକାର ପାଇଁ ବ୍ୟବହାର କରିବା ଲାଗି ପରାମର୍ଶ ଦେଇଛନ୍ତି। ସେ ଏହି ଅବସରରେ ପ୍ରସିଦ୍ଧ ଭାରତୀୟ ପଦାର୍ଥ ବିଜ୍ଞାନୀ ସାର୍ ସିଭି ରମଣ ଏବଂ ଭାରତୀୟ ଜ୍ୟୋତିର୍ବିଦ୍ ତଥା ଗଣିତଜ୍ଞ ପଠାଣି ସାମନ୍ତଙ୍କ ଅନନ୍ୟ ପ୍ରତିଭା ସମ୍ପର୍କରେ କହିଥିଲେ। ରାଷ୍ଟ୍ରପତି ମୁର୍ମୁ କହିଥିଲେ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳକୁ ସଠିକ୍ ଢଙ୍ଗରେ ବ୍ୟବହାର କଲେ ତାହା ଦେଶର ବିକାଶକୁ ଅଧିକ ଗତି ପ୍ରଦାନ କରିବ, ତେବେ ଏହାର ଅପବ୍ୟବହାର ମାନବ ଜାତିର ଧ୍ୱଂସର କାରଣ ହୋଇପାରେ ବୋଲି ରାଷ୍ଟ୍ରପତି ସତର୍କ କରାଇ ଦେଇଛନ୍ତି। 4ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରଥଯାତ୍ରାରେ ସାମିଲ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଆଜି 22ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିବେ। ଏହି ଅବସରରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିବେ। ସେଥିମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ଶିକ୍ଷା, ସଂସ୍କୃତି ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ସମେତ ଆପୋଷ ସ୍ୱାର୍ଥଜଡ଼ିତ ଦ୍ୱିପକ୍ଷୀୟ ପ୍ରସଙ୍ଗ ଉପରେ ସମୀକ୍ଷା କରାଯିବ। ଏହାଛଡ଼ା ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିବେ ବୋଲି ଜଣାପଡ଼ିଛି। ସେହିଭଳି ବ୍ରିକ୍ସ ସାଂଘାଇ ସହଯୋଗ ସଂଗଠନ ଜି ଟ୍ୱେଣ୍ଟି ପୂର୍ବ ଏସୀୟ ସମ୍ମିଳନୀ ଏବଂ ମିଳିତ ଜାତିସଂଘ ଭଳି ଆନ୍ତର୍ଜାତୀୟ ସଂଗଠନଗୁଡ଼ିକରେ ଦ୍ୱିପକ୍ଷୀୟ ସହଭାଗିତାର ସ୍ଥିତି ଉପରେ ଶ୍ରୀ ମୋଦି ଓ ଶ୍ରୀ ପୁତିନ ମିଳିତ ଭାବେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି।
लेकिन अब ऐसा नहीं,
FIR करना आसान नहीं,
आसान बन गया अब।
पता नहीं जांच में कुछ हो भी रहा है या नहीं,
अब पूरी जानकारी मिलेगी।
क्या मोबाइल में जो फोटो है उसे सबूत मानेंगे? वो
माना जाएगा दोस्त।
छोड़ो कल की बात पुरानी, नए कानून लिखेंगे नए भारत की कहानी। ये नई आजादी, ये नई आजादी,
ये सुधारवादी है, नहीं है ये दंड प्रधान। टेक्नोलॉजी का अधिक उपयोग, मिलेगा तेज न्याय, पीड़ित को ये देते हैं कई नए अधिकार। अपराधों के लिए हैं इसमें कड़े प्रावधान, न्याय केंद्रित कानून लिखेंगे अब नए भारत की कहानी।
नए आपराधिक कानून 1 जुलाई 2024 से लागू, आजाद भारत अपने
कानून।
କେନ୍ଦ୍ର ସରକାର ତାଙ୍କ ତୃତୀୟ କାର୍ଯ୍ୟକାଳରେ ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ୍ ଅର୍ଥବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ରୁଷ୍ର ମସ୍କୋଠାରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଆଜିର ଭାରତ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି ତାହାକୁ ହାସଲ କରୁଛି। ସେ କହିଛନ୍ତି, ତୃତୀୟ ଥର ପାଇଁ ତାଙ୍କ ସରକାର ଗଠନ ହେବା ପରେ ପ୍ରବାସୀ ଭାରତୀୟଙ୍କ ସହ ଏହା ତାଙ୍କର ପ୍ରଥମ ଆଲୋଚନା। ପ୍ରଧାନମନ୍ତ୍ରୀ କହିଛନ୍ତି, ସେ ତିନିଗୁଣ ଅଧିକ ଶକ୍ତି ଓ ବେଗରେ କାମ କରିବା ପାଇଁ ସଂକଳ୍ପ ନେଇଛନ୍ତି। ଭାରତ ଆଜି ବିଶ୍ୱକୁ ଡିଜିଟାଲ କାରବାରର ସବୁଠାରୁ ବିଶ୍ୱସନୀୟ ମଡେଲ ପ୍ରଦାନ କରୁଛି ଏବଂ ସାମାଜିକ କ୍ଷେତ୍ରର ଉତ୍କୃଷ୍ଟ ନୀତି ଜରିଆରେ ନିଜର ନାଗରିକମାନଙ୍କୁ ସଶକ୍ତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଗତ 10 ବର୍ଷ ମଧ୍ୟରେ ଭାରତ ଯେଉଁ ବିକାଶର ଗତି ହାସଲ କରିଛି ତାହାକୁ ଦେଖି ସମଗ୍ର ବିଶ୍ୱ ଚକିତ ହୋଇଯାଇଛି। ସମଗ୍ର ବିଶ୍ୱରୁ ଭାରତକୁ ଆସୁଥିବା ଲୋକମାନେ ଦେଶ ରୂପାନ୍ତରିତ ହୋଇଥିବା କହୁଛନ୍ତି। ଭାରତର ଏହି ପରିବର୍ତ୍ତନ କେବଳ ବ୍ୟବସ୍ଥା ଏବଂ ଭିତ୍ତିଭୂମି କ୍ଷେତ୍ରରେ ନୁହେଁ, ବରଂ ଦେଶର ପ୍ରତ୍ୟେକ ନାଗରିକ ଏବଂ ଯୁବପିଢ଼ିଙ୍କ ଆତ୍ମବିଶ୍ୱାସରେ ମଧ୍ୟ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ସମୃଦ୍ଧିକୁ ନୂତନ ଶକ୍ତି ପ୍ରଦାନ କରିବା ଲାଗି ଭାରତ ଏବଂ ରୁଷ କାନ୍ଧରେ କାନ୍ଧ ମିଳାଇ ଆଗକୁ ବଢ଼ୁଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ରାଷ୍ଟ୍ରପତି ପୁତିନଙ୍କ ନେତୃତ୍ୱକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି। ଭିନ୍ନକ୍ଷମଙ୍କ ଜୀବନଧାରଣ ମାନ ବୃଦ୍ଧି ପାଇଁ ନିଯୁକ୍ତି, ଶିକ୍ଷା ଏବଂ ସହାୟକ ପ୍ରଯୁକ୍ତିବିଦ୍ୟା ତିନିଟି ସ୍ତମ୍ଭ ବୋଲି ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି। ସୁଲଭ ଏବଂ ସହାୟକ ପ୍ରଯୁକ୍ତି ମାଧ୍ୟମରେ ଭିନ୍ନକ୍ଷମ ସଶକ୍ତିକରଣ ଉପରେ ଆୟୋଜିତ ଷଷ୍ଠ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ଅଗ୍ରୱାଲ କହିଛନ୍ତି, ନିଯୁକ୍ତିଦାତାମାନେ ଭିନ୍ନକ୍ଷମମାନଙ୍କ ଦକ୍ଷତାର ସର୍ବୋତ୍ତମ ଉପଯୋଗ କରିବା ଉଚିତ। ଗୁଣାତ୍ମକ ବିଷୟବସ୍ତୁ ବ୍ୟତୀତ ଶିକ୍ଷା କ୍ଷେତ୍ରରେ ଭିନ୍ନକ୍ଷମମାନଙ୍କ ପାଇଁ ସହାନୁଭୂତି ଏବଂ ବୃତ୍ତିଗତ ସହଯୋଗର ଆବଶ୍ୟକତା ରହିଛି। ଆଞ୍ଚଳିକ ଉନ୍ନୟନ କାର୍ଯ୍ୟକ୍ରମ ସିଏସ୍ଆର୍ ପଦକ୍ଷେପ ସହିତ ସହାୟତାର ନୂତନ ମାଧ୍ୟମ ଖୋଜିବା ପାଇଁ ଶ୍ରୀ ଅଗ୍ରୱାଲ ଘରୋଇ କମ୍ପାନୀଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ପଞ୍ଜାବରେ ଜାଲନ୍ଧର ପଶ୍ଚିମ ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ଉପନିର୍ବାଚନ ଅନୁଷ୍ଠିତ ହେବ। ସକାଳ 7ଟାରୁ ସନ୍ଧ୍ୟା 6ଟା ଯାଏ ମତଦାନ ଚାଲିବ। ଏହି ନିର୍ବାଚନରେ ମୋଟ 15 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନ ମଣ୍ଡଳୀର ମୋଟ 1,72,020 ଜଣ ଭୋଟରଙ୍କ ପାଇଁ 181 ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜାମ୍ମୁ କାଶ୍ମୀରର କଠୁଆ ଜିଲ୍ଲା ମାଚେଦି ଅଞ୍ଚଳରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆତଙ୍କବାଦୀଙ୍କୁ ଠାବ କରିବା ଲାଗି ସୁରକ୍ଷା ବାହିନୀ ଦ୍ୱାରା ମିଳିତ ତଲାସୀ ଅଭିଯାନ ଜାରି। ଶିକ୍ଷା ଏବଂ ଜ୍ଞାନକୁ ମାନବତାର ଉପକାର ପାଇଁ ବ୍ୟବହାର କରିବା ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 22ତମ ଭାରତ ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବଂ ଭାରତ ଯେଉଁ ଲକ୍ଷ୍ୟ ନିର୍ଦ୍ଧାରଣ କରୁଛି ତାହା ହାସଲ କରୁଛି, ମସ୍କୋଠାରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରି କହିଲେ ପ୍ରଧାନମନ୍ତ୍ରୀ।